ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ଲୋକସଭା ମୁଲତବୀ। ଚାପମୁକ୍ତ ପରୀକ୍ଷା ସହ ସ୍ୱତନ୍ତ୍ର ଶିକ୍ଷଣ ଶୈଳୀ ଗ୍ରହଣ କରିବା ନେଇ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରି ରେପୋରେଟ୍ 5.25% ଅପରିବର୍ତ୍ତିତ ରଖିଲେ ରିଜର୍ଭ ବ୍ୟାଙ୍କ ଏବଂ 19 ବର୍ଷରୁ କମ୍ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ବିଶ୍ୱକପ୍ରେ ଟସ୍ ଜିତି ଇଂଲଣ୍ଡ ବିରୋଧରେ ବ୍ୟାଟିଂ କରୁଛି ଭାରତ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ମଧ୍ୟାହ୍ନ 12:00ରେ ପ୍ରଥମ ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଟିଏମ୍ସି ଏବଂ ଡିଏମ୍କେ ସମେତ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ପୀଠାସୀନ ଅଧିକାରୀ ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ନ କରି ନିଜ ନିଜ ଆସନକୁ ଫେରିଯିବା ଲାଗି ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ହଟ୍ଟଗୋଳ ମଧ୍ୟରେ ବିଭାଗୀୟ ମନ୍ତ୍ରୀମାନେ ସେମାନଙ୍କ ମନ୍ତ୍ରଣାଳୟର ତଥ୍ୟ ଉପସ୍ଥାପନ କରିଥିଲେ। ତେବେ ବାରମ୍ବାର ଆହ୍ୱାନ ସତ୍ତ୍ୱେ ହଟ୍ଟଗୋଳ ନ ଥମିବାରୁ ଆଜି ଦିନକ ପାଇଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଥିଲା। ଆଜି ଲୋକସଭାରେ 2026-27 କେନ୍ଦ୍ରୀୟ ବଜେଟ୍ ଉପରେ ଆଲୋଚନା ହେବାର ଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ଗୃହର ପରବର୍ତ୍ତୀ ଅଧିବେଶନ ଆସନ୍ତା ସୋମବାର ଦିନ ପୂର୍ବାହ୍ନ 11:00ରେ ଆରମ୍ଭ ହେବ। ପୂର୍ବରୁ ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ, କିନ୍ତୁ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଶ୍ରୀ ବିର୍ଲା କହିଥିଲେ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ 19 ଘଣ୍ଟାରୁ ଅଧିକ ସମୟ ନଷ୍ଟ ହୋଇଛି।
ପୋଷ୍ଟର ଓ ନାରେବାଜି କେ ଲିଏ ଆପକୋ ନହିଁ ଭେଜା ହେ, ଆପକୋ ଚର୍ଚ୍ଚା କେ ଲିଏ ଭେଜା ହେ। ଅଗର ଆପ ସଦନ ନହିଁ ଚଲାନା ଚାହତେ, ନିୟୋଜିତ ତରିକେ ସେ ଗତିରୋଧ ପୈଦା କରନା ଚାହତେ, ସଭାଗୃହ କି ମର୍ଯ୍ୟାଦାଓଂ କୋ ସମାପ୍ତ କରନା ଚାହତେ, ସଦନ ମେ ନହିଁ ଚଲା ସକତା। ଆପ ଜାନା ଚାହତେ, ଚର୍ଚ୍ଚା କରନା ଚାହତେ, ପ୍ରଶ୍ନକାଳ ପର ନହିଁ କରନା ଚାହତେ।
ରାଜ୍ୟସଭାରେ ଆଜି ଆଲୋଚନାରେ ଭାଗ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର 170 ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇଛି। ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଥିଲେ, ଏହି ଯୋଜନାରେ 1300ରୁ ଅଧିକ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ କରିବା ଲାଗି ଚିହ୍ନଟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଜାରି କରାଯାଇଥିବା ଏକ ଭିଡ଼ିଓରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଚାପମୁକ୍ତ ପରୀକ୍ଷା ସମ୍ପର୍କରେ କହିଛନ୍ତି। ଆଜିର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇ କହିଛନ୍ତି, ସେମାନେ ନିଜର ସ୍ୱତନ୍ତ୍ର ଶିକ୍ଷଣ ଶୈଳୀ ଉପରେ ବିଶ୍ୱାସ ରଖିବା ଉଚିତ। ସେ କହିଛନ୍ତି, ସମସ୍ତଙ୍କ ଚିନ୍ତାଧାରା ଏବଂ ଆଗକୁ ବଢ଼ିବାର ଉପାୟ ଅଲଗା ହୋଇଥାଏ। ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ ଛାତ୍ର ମଧ୍ୟରେ ଏକ ଅଲଗା ଢଙ୍ଗ ରହିଛି, ତେଣୁ ସେ ସେହି ଢଙ୍ଗରେ ପୂର୍ଣ୍ଣ ବିଶ୍ୱାସର ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ। ଶ୍ରୀ ମୋଦି କହିଛନ୍ତି, ଛାତ୍ରଛାତ୍ରୀମାନେ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସହପାଠୀମାନଙ୍କ ପ୍ରତ୍ୟେକ ପ୍ରସ୍ତାବକୁ ଧ୍ୟାନ ସହକାରେ ଶୁଣି ତାହାର ଗୂଢ଼ ଅର୍ଥ ବୁଝି ଆବଶ୍ୟକ ମତେ କାର୍ଯ୍ୟରେ ରୂପାନ୍ତରିତ କରିବା ଉଚିତ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି କହିଛନ୍ତି, ସେମାନେ ଅନ୍ୟର ଉପଦେଶକୁ ନକଲ ନ କରି ନିଜର ଅଭିଜ୍ଞତା ଏବଂ ବୁଝିବାର ମାତ୍ରା ଅନୁଯାୟୀ ଗ୍ରହଣ କରିବା ଆବଶ୍ୟକ। ଶ୍ରୀ ମୋଦି କହିଛନ୍ତି, ଯେତେବେଳେ ଛାତ୍ରଛାତ୍ରୀ ପରାମର୍ଶ ଓ ଆତ୍ମବିଶ୍ୱାସକୁ ଏକତ୍ର କରି ଜ୍ଞାନ ଆହରଣ କରନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ ହୋଇଥାଏ। ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉପଦେଶ ଦେଇ କହିଛନ୍ତି, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଶିକ୍ଷା ଗ୍ରହଣର ଗତିକୁ ସେମାନେ ସମ୍ବେଦନଶୀଳତାର ସହ ବିଚାର କରିବା ଆବଶ୍ୟକ। ସେ କହିଛନ୍ତି, ଶିକ୍ଷକଟିଏ ଛାତ୍ରଛାତ୍ରୀଙ୍କଠାରୁ ଦୂରେଇ ନ ଯାଇ କେବଳ ଗୋଟିଏ ପାଦ ଆଗରେ ରହିବା ଆବଶ୍ୟକ, ଯାହାଫଳରେ ସେମାନେ ଦେଉଥିବା ପରାମର୍ଶ ଓ ଦିଗ୍ଦର୍ଶନକୁ ଛାତ୍ରଛାତ୍ରୀ କାର୍ଯ୍ୟରେ ରୂପାନ୍ତର କରି ଫଳ ହାସଲ କରିପାରିବେ। ଶ୍ରୀ ମୋଦି କହିଛନ୍ତି, ଜୀବନର ଲକ୍ଷ୍ୟ ଆକାଂକ୍ଷୀ ହେବା ଉଚିତ, ତେଣୁ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟ ହାସଲ ପାଇଁ ଅଧିକ ବ୍ୟାକୁଳ ନ କରି ପ୍ରେରଣା ଯୋଗାଇବା ଆବଶ୍ୟକ।
ହମ୍ ଜିନ୍ଦଗୀ ପରୀକ୍ଷା କେ ଲିଏ ନହିଁ ହେ, ହମାରେ ଜୀବନକୁ ବନାନେ କେ ଲିଏ ଶିକ୍ଷା ଏକ ମାଧ୍ୟମ ହେ, ଅର୍ ହମ୍ ଶିକ୍ଷା ସହି କରତେ ହେ ଗଲତ କରତେ ହେ ତୋ ବାର ବାର ହମ୍ ଅପନେ ଏକ୍ଜାମ କରତେ ହେ, ତୋ ଏ ଯୋ ଏକ୍ଜାମ ହେ ଓ ହମେ ଅପନେ ଆପକୋ ଏକ୍ଜାମିନ କରନେ କେ ଲିଏ ଏକ୍ଜାମ ହେ। ଅଲ୍ଟିମେଟ ଗୋଲ ଏକ୍ଜାମ କେ ନମ୍ବର ନହିଁ ହୋ ସକତା, ଅଲ୍ଟିମେଟ ଗୋଲ ସମ୍ପୂର୍ଣ୍ଣ ଜୀବନ କେ ବିକାଶ କା ହୋନା ଚାହିଏ।
ଶ୍ରୀ ମୋଦି ଚାଷ କାର୍ଯ୍ୟ ସହ ଶିକ୍ଷାଦାନକୁ ତୁଳନା କରି କହିଛନ୍ତି, ଯେପରି ଜଣେ କୃଷକ ମଞ୍ଜି ବୁଣିବା ପୂର୍ବରୁ ଯତ୍ନ ସହକାରେ ହଳ କରିଥାଏ, ସେହିପରି ଶିକ୍ଷକଟିଏ ଧୈର୍ଯ୍ୟର ସହିତ ଛାତ୍ରଛାତ୍ରୀଙ୍କ ମନୋଭାବକୁ ଶିକ୍ଷଣ ପ୍ରକ୍ରିୟା ଜରିଆରେ ଉତ୍କୃଷ୍ଟ କରିବାର ଆବଶ୍ୟକତା ରହିଛି।
ମେରା ତ ସଭି ବିଦ୍ୟାର୍ଥୀ ଆଗ୍ରହ ହେ କି ଆପ ଜିନ୍ଦଗୀ ସବସେ ଜ୍ୟାଦା ଉତ୍ତମ ବନେ, जीवन अपना श्रेष्ठ बने, अपना पूरा जीवन शानदार रहे, उसके लिए जीवन को तैयार करना है और शिक्षा एक माध्यम है, उस माध्यम के रूप में उसको करना चाहिए।
दक्षता नहीं प्रधानमंत्री दुईट वर्ग अर्थात जीवन दक्षता और वृत्तिगत दक्षता संपर्क में कही छात्र छात्री मैंने उभय क्षेत्र में पारंगम होगा प्रधानमंत्री गुरुत्व आरोप करते।
दो प्रकार के स्किल है, एक है लाइफ स्किल, दूसरा है प्रोफेशनल स्किल। स्किल की शुरुआत तो ज्ञान से ही होती है, तो उसका महत्व कम नहीं है। लाइफ स्किल उसमें कोई कॉम्प्रोमाइज नहीं है, 100% उसे अचीव करना ही चाहिए। प्रोफेशनल स्किल, जिस प्रोफेशन में इंटरेस्ट है इसमें लगातार नया करते जाना। शिक्षा और स्किल एक दूसरे के जुड़वा भाई बहन है, लेकिन स्किल जीवन में बहुत अनिवार्य है।
चलित थर परीक्षा पे चर्चा कार्यक्रम 4,50,00,000 रु अधिक छात्र छात्री अभिभावक और शिक्षक शिक्षयित्री माने पंजीकरण करथिले। आपण माने संवाद सुनुछंती आकाशवाणी रु।
प्रिय साथियों, मैं कामरेड नीतू राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कामरेड पुलिस के पास आत्मसमर्पण किए। हमारे महासचिव से लेकर नीचे तक कामरेड नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए योजना, यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांगकर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू।
ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରି ରେପୋରେଟ୍ 5.25%ରେ ଅପରିବର୍ତ୍ତିତ ରଖିଛନ୍ତି। ଷଷ୍ଠ ତଥା 2025-26 ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ଘୋଷଣା କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ମୁଦ୍ରାନୀତି କମିଟି ବୈଠକରେ ସର୍ବସମ୍ମତିକ୍ରମେ ରେପୋରେଟ୍ ଅପରିବର୍ତ୍ତିତ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। ଗତବର୍ଷ ଡିସେମ୍ବରରେ ମୁଦ୍ରାନୀତି କମିଟି ବୈଠକରେ ରିଜର୍ଭ ବ୍ୟାଙ୍କ 25 basis points ରେପୋରେଟ୍ ହ୍ରାସ କରିଥିଲେ। ରିଜର୍ଭ ବ୍ୟାଙ୍କ 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ମୁଦ୍ରାସ୍କୀତି ହାର 4% ଏବଂ ଦ୍ୱିତୀୟ ତ୍ରୈମାସିକ ପାଇଁ 4.2% ଆକଳନ କରିଛନ୍ତି। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
प्रिया कामरेड नाना राज्य कमेटी सदस्य कामरेड नीतू बेहतमत नावा संघे ममता अनुपा आलके ने 16 कामरेड संघे पुलिस ते आत्मसमर्पित मना वहाँ सचिव तीन चो दौड़ है ना कामरेड नुकसान या आत्मसमर्पण की मुंतोर इंजे के जनाधारो भर्ती मिलिशिया पार्टी की वेंडे समन्वय हिले मना ओडिशा ते पश्चिम ब्यूरो वेंडे नुकसान या सरेंडर हाय ने प्रस्ता इंजे पूर्व ब्यूरो ते व्यक्तिवाल इच्छुर मूल्य नहीं तोर अधेन के सभ्य तोर सरेंडर किए नुमेदे आलसना इंजो नावा सुझाव अगर सरेंडर की वो के समस्या परिचिता नुकसान वेने आंता सरेंडर कित के ओडिशा पुलिस तोरु हर प्रकार ता चौदा इन तोर मिकिन व्यथना बात है इतके बिताई नाटिनोरा फोन तालक्षी मंजी संपर्क किया ना मैदे नावा मोबाइल नंबरो 7815070531 मिकुन ततनो मैदे तैयार कितन मेवा राज्य कमेटी सदस्य नीतु।
ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ନିମନ୍ତେ ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତାଳାପ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଅନ୍ନପୂର୍ଣ୍ଣା ଦେବୀ, ଗିରିରାଜ ସିଂ, ଗଜେନ୍ଦ୍ର ସିଂ ଶେଖାବତ ଏବଂ ଜୟନ୍ତ ଚୌଧୁରୀ ପ୍ରମୁଖ ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣରେ ଉପସ୍ଥିତ ରହିଥିବା ଜଣାପଡ଼ିଛି। ବାଂଲାଦେଶର ଢାକାରେ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। 19 ବର୍ଷରୁ କମ୍ ଏକ ଦିବସୀୟ ଆନ୍ତର୍ଜାତିକ ବିଶ୍ୱକପ୍ରେ ଆଜି ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଭାରତ ବ୍ୟାଟିଂ କରୁଛି। ଜିମ୍ବାୱେ ସ୍ଥିତ ହରାରେଠାରେ ଜାରି ରହିଥିବା ଏହି ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 11 ଓଭରରେ ଗୋଟିଏ ୱିକେଟ୍ ହରାଇ 99 ରନ୍ ସ୍କୋର କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ଲୋକସଭା ମୁଲତବୀ। ଚାପମୁକ୍ତ ପରୀକ୍ଷା ସହ ସ୍ୱତନ୍ତ୍ର ଶିକ୍ଷଣ ଶୈଳୀ ଗ୍ରହଣ କରିବା ନେଇ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରି ରେପୋରେଟ୍ 5.25% ଅପରିବର୍ତ୍ତିତ ରଖିଲେ ରିଜର୍ଭ ବ୍ୟାଙ୍କ ଏବଂ 19 ବର୍ଷରୁ କମ୍ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ବିଶ୍ୱକପ୍ରେ ଟସ୍ ଜିତି ଇଂଲଣ୍ଡ ବିରୋଧରେ ବ୍ୟାଟିଂ କରୁଛି ଭାରତ। ସମ୍ବାଦ ଶେଷ ହେଲା।